ହ୍ୟାଲୋ, ମୋ ନାଁ ମନୋରଞ୍ଜନ ମହାନ୍ତି। ଆମର ଅପରଘରି ସାହି 63 ନମ୍ବର ୱାର୍ଡର 66 ନମ୍ବର ୱାର୍ଡର ଆଉ ଡ୍ରେନ୍ କାମ ଆରମ୍ଭ ହେବାଠୁ ସଫା କେବେ ହେଇନି। ଆଉ ଯଦି ସଫା ହୁଅନ୍ତା ତାର ଭଲ ହୁଅନ୍ତା। ଯେତେ ଶୀଘ୍ର ସଫା କରିବାକୁ ଚେଷ୍ଟା କରନ୍ତୁ।